भागवतम महात्म्य द्वादश स्कंद अंतिम अध्याय श्री श्री गौर निताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महारानी श्री श्री लक्ष्मी नृसिंहदेव श्री श्री सीताराम लक्ष्मण हनुमान के पद पद्मण दिन वेदन करी श्री गुरुदेव श्री श्रीमद्भक्ति स्वरूपधाम गोस्वामी गुरु महाराज के पद पद्मण दिन वेदन करी इसकंद संस्थापक आचार्य श्री श्रीमदेशी भक्ति वेदांत स्वयं प्रभुपाद महाराज के पद पद्मण दिन वेदन करी समस्त साधु गुरु वैष्णवान कुमार प्रणति निवेदन करी उपस्थ भक्त बृंद एवं मातृवृंद कुमार प्रणति निवेदन करी आम श्रीमद्भागवत अंतिम अध्याय द्वादश स्कंद 13 अध्याय भागवत महिमा विषय भागवत महात्म्य विषय श्रवण करवा तेणु सुत गोस्वामी ये जो भागवतम कहते 18,000 श्लोक सम्बन्धित भागवतम गत काली भागवत जन्म तिथि पालन हो जाइए ତେଣୁ ଗତକାଲିର ତିଥିରେ ଶ୍ରାବଣ ପୂର୍ଣ୍ଣିମା ତିଥିରେ ଏଇ ଭାଗବତମ ପ୍ରକାଶିତ ହୋଇଥିଲେ ଭାଦ୍ର ପୂର୍ଣ୍ଣିମା ତିଥିରେ ଭାଗବତ ପ୍ରକାଶିତ ହୋଇଥିଲେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଏଇ ଭାଗବତଙ୍କୁ କହିଥିଲେ ଏବଂ ପରେ ଭଗବାନଙ୍କ ଚାଲିଯିବାର 30 ବର୍ଷ ପରେ ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି 30 ବର୍ଷ ପରେ ଯେତେବେଳେ ପରୀକ୍ଷିତ ମହାରାଜ 65 ବର୍ଷ ବୟସ ହୋଇଥିଲା ସେହି ସମୟରେ ସେ ଅଭିଶାପଗ୍ରସ୍ତ ହୋଇଥିଲେ ତେଣୁ ସୁଖଦେବ ଗୋସ୍ୱାମୀ ତାଙ୍କୁ ଏ ଭାଗବତମ କଥା କହିଥିଲେ ଗଙ୍ଗା ନଦୀ ତଟରେ ଶୁକ୍ରତାଳରେ ଏ କଥାଟି କହିଥିଲେ ବଟବୃକ୍ଷ ତଳେ ଏ କଥା କୁହାଯାଇଥିଲା ଏବଂ ତାର 200 ବର୍ଷ ପରେ ନୈମିଷାରଣ୍ୟରେ ଉତ୍ତରପ୍ରଦେଶରେ 88,000 ମୁନି ଋଷିମାନେ ସୌନକ ମୁନିଙ୍କର ନେତୃତ୍ୱରେ ଯେଉଁ ଯଜ୍ଞ କରୁଥିଲେ 1,000 ବର୍ଷ ଧରି ଯଜ୍ଞ କରୁଥିଲେ ସେଇ ସେହି ସମୟରେ ଉପସ୍ଥିତ ହୋଇଥିଲେ ସୁତ ଗୋସ୍ୱାମୀ ତେଣୁ ସିଏ ତାଙ୍କୁ ପୁଣି ସେଇ ପ୍ରଶ୍ନ ମାନେ ଏ ଭାଗବତଙ୍କୁ କହିଥିଲେ ଭାଗବତଙ୍କ ପ୍ରଥମ ସ୍କନ୍ଦର କଥା ଏଇଟା ହେଉଛି 6 ପ୍ରଶ୍ନ ସ୍ୱର୍ଣ୍ଣଗାଦୀରୁ ସେମାନେ ପଚାରିଥିଲେ ସେହି ପ୍ରଶ୍ନର ଉତ୍ତରରେ ଏ ସମସ୍ତ ଭାଗବତଙ୍କୁ କୁହାଯାଇଛି ତେଣୁ ଆମେ ବିଭିନ୍ନ ପର୍ଯ୍ୟାୟରେ ଭାଗବତଙ୍କୁ କହୁଥିଲେ ଆଜି ଯେହେତୁ ତୁମେ ଯିବ କାନାଡ଼ା ଯିବ ପଳେଇବ ତେଣୁ ଆଜି ଆମେ ଶ୍ରୀମଦ ଭାଗବତଙ୍କ ଅନ୍ତିମ ଅଧ୍ୟାୟ ବିଷୟରେ କହିବା ତେଣୁ ଏ ଦ୍ୱାଦଶ ସ୍କନ୍ଦ ଦ୍ୱାଦଶ ଅଧ୍ୟାୟରେ ଆମେ ଗୋଟେ କଥା ରହିଛି ହେଉଛି ଭାଗବତ କ୍ରମ ଭାଗବତ କ୍ରମଙ୍କ ଯେମିତି ଆମର ନ୍ୟୁଜ୍ ଯିଏ ଯେଉଁ ସମ୍ବାଦ ଦିଅନ୍ତି ପ୍ରଥମେ ହେଡ଼ଲାଇନ୍ କୁହନ୍ତି ତାପରେ ଡିଟେଲ୍ସ କୁହନ୍ତି ଏବଂ ପରେ ପୁଣି ହେଡ଼ଲାଇନ୍ସ କହିକରି ସମ୍ବାଦକୁ ଶେଷ କରନ୍ତି ସେହିଭଳି ଭାବରେ ଭାଗବତ ମଧ୍ୟ ପ୍ରଥମେ ହେଡ଼ଲାଇନ୍ ଦିଆଗଲା 3 ଶ୍ଳୋକରେ ମଙ୍ଗଳାଚରଣ କରାଗଲା ତେଣୁ ଦ୍ୱାଦଶ ସ୍କନ୍ଦ ଦ୍ୱାଦଶ ଅଧ୍ୟାୟରେ ଏଇଟାକୁ ପୁଣି ଭାଗବତ କ୍ରମ କୁହାଯାଇଛି ସଂକ୍ଷେପରେ ଯାହା ସବୁ ଭାଗବତରେ ବର୍ଣ୍ଣନା କରାଯାଇଛି 18,000 ଶ୍ଳୋକରେ ଯେଉଁ ସବୁ ବିଷୟ ରହିଛି 10 ବିଷୟ ରହିଛି ସ୍ୱର୍ଗ ବିସର୍ଗ ସ୍ଥାନ ପୋଷଣ ମୁତୟା ମନ୍ନତର ଈଶାନ କଥା ନିରୋଧ ମୁକ୍ତି ଆଶ୍ରୟ ଏସବୁ ବିଷୟରେ ଦ୍ୱାଦଶ ଅଧ୍ୟାୟରେ ଭାଗବତ କ୍ରମ କୁହାଯାଇଛି ତେଣୁ ଆମେ ମଧ୍ୟ ଏଇଟାକୁ ସଂକ୍ଷେପରେ ବର୍ଣ୍ଣନା କରିସାରିଛେ ତେଣୁ ଇଏ ଅଡ଼ିଓ ଭାବରେ ରହିଛନ୍ତି ଇସ୍କନ୍ ଡିଜାଇଟ୍ରିରେ ଅଛନ୍ତି ଯେ ଚାହିଁଲେ ଦେଖିପାରିବେ ଶୁଣିପାରିବେ ଏବଂ ତାପରେ ଯେତେବେଳେ ଭିଡ଼ିଓ ଯୁଗ ଆସିଗଲା ଭିଡ଼ିଓରେ ଆମେ ମଧ୍ୟ ଫେସବୁକ୍ରେ ସବୁ କଥା କହିଲେ ଭିଡ଼ିଓ ରେକର୍ଡ଼ିଂ ରହିଲା ତେଣୁ ଆଜି ଅନ୍ତିମ ଅଧ୍ୟାୟଟି କହିବା 13 ଅଧ୍ୟାୟ କହିବା ପୂର୍ବରୁ 12 ଅଧ୍ୟାୟ 12 ଶ୍ଳୋକରେ 12 ଦ୍ୱାଦଶ ସ୍କନ୍ଦ 12 ଅଧ୍ୟାୟରେ ଭାଗବତ କ୍ରମ ଯେଉଁ କୁହାଯାଇଛି ଏ କ୍ରମରେ ସୁତ ଗୋସ୍ୱାମୀ 3 ଶ୍ଳୋକ କହିଛନ୍ତି ଯାହାକି ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ନାରଦ ମୁନି କହିଥିଲେ ଏଇଟାକୁ ରିପିଟ୍ କରିଛନ୍ତି ଏ ଶ୍ଳୋକ ଏତେ ଗୁରୁତ୍ୱପୂର୍ଣ୍ଣ ନ ତତ୍ ବଚସ୍ଚିତ୍ର ପଦାଂ ହରେ ଯଶୋ ଜଗତ ପବିତ୍ରଙ୍କୁ ପ୍ରଗୃଣିତ କରିଛି ତଦ୍ବାୟସମ ତୀର୍ଥ ମୁସନ୍ତି ମାନସା ନଦୀତ୍ର ହଂସା ନିରମତି ଶିକ୍ଷା ତଦ୍ଭାଗ ବିସର୍ଗୋ ଜନତାଗ ବିପ୍ଳବ ଯଶନ୍ ପ୍ରତି ଶ୍ଳୋକମ ଅବଧବତ୍ୟପି ନାମାନି ଅନନ୍ତସ୍ୟ ଯଶୋଙ୍କିତାନି ଯତ୍ ଶୁଣନ୍ତି ଗାୟନ୍ତି ଗୁଣନ୍ତି ସାଧବ ନିଷ୍କର୍ମ ପ୍ରଚ୍ୟୁତ ଭାବ ଅର୍ଜିତମ ନ ସ୍ୱବଦ ଜ୍ଞାନ ମଳମ ନିରଞ୍ଜନ କୁଧ ପୁନଃ ଶଶ୍ୱତ ଅଭଦ୍ରମ ଈଶ୍ୱରେ ନ ଚାର୍ପିତ କର୍ମ ଯଦପ୍ୟ କାରଣ ଯେତେବେଳେ ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରି ବେଦ ଉପନିଷଦ ପୁରାଣ ଇତ୍ୟାଦି ଅନ୍ତିମରେ ବେଦାନ୍ତ ସୂତ୍ର ରଚନା କରିକି ମଧ୍ୟ ଶାନ୍ତି ପ୍ରାପ୍ତ ହୋଇପାରୁନଥିଲେ ସେହି ସମୟରେ ଭାଗବତ ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ନାରଦ ମୁନି ତାଙ୍କର ଗୁରୁ ତାଙ୍କୁ ଏଇ ଉପଦେଶ ସବୁ ଦେଇଛନ୍ତି ଯେ ସେ ଭାଗବତ ରଚନା କରନ୍ତୁ। ତେଣୁ ଏହିପରି ଭାବରେ ଯେତେବେଳେ ନାରଦ ମୁନି ଚାଲିଗଲେ, ବ୍ୟାସଦେବ ଏଇ ଧ୍ୟାନରେ ବସି ଭକ୍ତି ଯୋଗରେ ଧ୍ୟାନ କରି ଭଗବାନ ଦର୍ଶନ କଲେ ଏବଂ ଭକ୍ତି ଧ୍ୟାନ ଦର୍ଶନ କଲେ, ଏଇ ଧ୍ୟାନରେ ଏଇ ଭାଗବତମ ଆବିର୍ଭାବ ହୋଇଛନ୍ତି। ଭାଗବତ ସମାଧିରେ ଭାଗବତମ ଆସିଛନ୍ତି, ଭାଗବତମ ଶାସ୍ତ୍ର ରହିଛନ୍ତି। ତେଣୁ ଦ୍ୱାଦଶସ୍କନ୍ଧ ଦ୍ୱାଦଶ ଅଧ୍ୟାୟ 54 ଶ୍ଳୋକରେ କହୁଛନ୍ତି, ନା 59 ଶ୍ଳୋକରେ କହୁଛନ୍ତି ଶୁତ ଗୋସ୍ୱାମୀ, ଯା ଏତତ୍ ଶ୍ରାବେ ନିତ୍ୟମ ଜାମକ୍ଷଣ ଅନ୍ୟଧି ଶ୍ଳୋକମେକଂ ତଦର୍ଧଂ ବା ପାଦଂ ପାଦାର୍ଧମେବ ବା ଶ୍ରଦ୍ଧାବାନ ଯୋ ଅନୁଶୃଣୁୟାତ୍ ପୁଣ୍ୟାତ୍ମା ପୁଣ୍ୟାଦି ଆତ୍ମନମେବ ସହ। ଯେଉଁମାନେ ଶ୍ରାବୟନ ଯେଉଁମାନେ ଶୁଣାନ୍ତି କଥା କଥା ଶୁଣାନ୍ତି ଯେଉଁମାନେ ନିତ୍ୟଂ ଜାମକ୍ଷଣମ ଗୋଟେ କ୍ଷଣ ମଧ୍ୟ ଭାଗବତ କଥା କୁହନ୍ତି, ଅନନ୍ୟଧି ଯେ କେବଳ ଭାଗବତ ବିଷୟରେ ଚିନ୍ତା କରନ୍ତି ଭଗବାନଙ୍କ ସେଇଟା ଅନ୍ୟ କିଛି ଚିନ୍ତା କରନ୍ତି ନାହିଁ। ଶ୍ଳୋକମେକମ ଗୋଟିଏ ଶ୍ଳୋକ ହଉ ତଦର୍ଧଂ ତା'ର ଅଧା ଶ୍ଳୋକ ହଉ ପାଦଂ ବା ଚାରି ଭାଗରୁ ଭାଗ ଶ୍ଳୋକ ହଉ ପାଦାର୍ଧଂ ମେବ ବା ଆଠ ଭାଗରୁ ଭାଗ ଶ୍ଳୋକ ହଉ ଶ୍ରଦ୍ଧାବାନ ଯେଉଁ ଅନୁଶୁଣିଆତ୍ ଏବଂ ଯେଉଁମାନେ ଶ୍ରବଣ କରାନ୍ତି ଏବଂ ଯେଉଁମାନେ ଶ୍ରବଣ କରନ୍ତି ଅନୁଶୁଣିଆତ୍ ପୁଣ୍ୟାଦି ଆତ୍ମନମେବ ସହ ସେ ପବିତ୍ର ହେଇଯାଆନ୍ତି। ତେଣୁ ଆମେ ଆଜି ଏ 13 ଅଧ୍ୟାୟ ଭାଗବତ ମହାତ୍ମ୍ୟ ମହିମା କୁହାଯାଉଛି। 13 ଅଧ୍ୟାୟରେ ସୁତ ଗୋସ୍ୱାମୀ କହୁଛନ୍ତି, ଯଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ରମୃତ ସ୍ତୁନ୍ନନ୍ତି ଦିବ୍ୟୈସ୍ତବୈର୍ବେଦୈ ସାଙ୍ଗପଦକ୍ରମଶ୍ରୀ ଗାୟନ୍ତି, ଯଂ ଶ୍ୟାମଗଃ ଧ୍ୟାନାବସ୍ଥିତ ତଦ୍ଗତେନ ମନସା ପଶ୍ୟନ୍ତି, ଯଂ ଯୋଗିନୋ ଯଶାନ୍ତଂ ନବିଦୁସୁରାସୁରଗଣ ଦେବାୟ ତସ୍ମୈ ନମଃ। ନମସ୍କାରରେ ଆରମ୍ଭ ହେଇଛି ମଙ୍ଗଳାଚରଣ, ନମସ୍କାରରେ ଅନ୍ତିମ ହେଲା ଅନ୍ତିମ ଅଧ୍ୟାୟ, ଶେଷ ହେଲେ ଅନ୍ତିମ ଅଧ୍ୟାୟ। ବିଷ୍ଣୁ ଚକ୍ର ଠାକୁର କହୁଛନ୍ତି, ଏତତ୍ ପୁରାଣ ପାଠେନ ଭଗବତ ତସ୍ୟ ସ୍ତୁତି ସଂକୀର୍ତ୍ତନ ଧ୍ୟାନମେବ ମମ ଯତ୍କଥଞ୍ଚିତ୍ ଅଭୂତ୍ ନ ତୁ ସମ୍ୟକ୍ ଅବଗମମ୍ ଇତି ଭାବ। ଏ ଶ୍ଳୋକଟି କାହିଁକି କହୁଛନ୍ତି ନା ପ୍ରଭୁ, ଏଇ ପୁରାଣ ପାଠରେ ଭଗବାନ ଆପଣଙ୍କର ଯେଉଁ ସ୍ତୁତି ବା କୀର୍ତ୍ତନ କଲି ଧ୍ୟାନ ବା ଯାହା ସବୁ କଲୁ ଯତ୍କିଚିତ୍ କିଛି କିଛି ଆମେ କରିପାରିଲୁ, ଆପଣଙ୍କର ପୂର୍ଣ୍ଣ ଭାବରେ ଆମେ କରିପାରିବା ନାହିଁ। ନ ତୁ ସମ୍ୟ ଗବମ ସମ୍ୟ ଗବ ଗମ ସମ୍ୟକ ଅବଗମମ ଅର୍ଥାତ୍ ସମ୍ପୂର୍ଣ୍ଣ ଜ୍ଞାନ ଆମେ ପ୍ରାପ୍ତ ହୋଇପାରିବା ନାହିଁ ଭଗବାନଙ୍କ ବିଷୟରେ। ତେଣୁ କେବଳ ନମସ୍କାରଟି କରୁଛନ୍ତି, ନମସ୍କାରଟି କରିଛନ୍ତି ଇତି ଭାବ। ତେଣୁ ଏ ଶ୍ଲୋକର ଭାଷ୍ୟରେ ବିଶ୍ୱନାଥ ଗୁପ୍ତ ପୁଣି କହୁଛନ୍ତି, ଯେନୈବ ସମୁଦ୍ରୋତ୍ଥିତ ତେନୈବ ଭଗବତା ମୋହିନ ରୂପେଣ ଅସୁରାନ୍ ବଞ୍ଚେଇତ୍ୱା ସମୁଦ୍ର ମଥନ ଉତ୍ତମ ଅମୃତମ ସ୍ୱଭକ୍ତୁଭ୍ୟୋ ଦେବୀଭ୍ୟୋ ମଧ୍ୟ ଦେବୀଭ୍ୟୋ ଯଥା ଦତ୍ତଂ ତଥୈବ ବେଦ ସମୁଦ୍ର ମଥନ ଉତ୍ତମ ଭକ୍ତ୍ୟାମୃତମ ଇଦମ୍ ଶ୍ରୀ ଭାଗବତ ରୂପେଣ ଅଭକ୍ତାନ ଅସୁରାନ୍ ବଞ୍ଚେଇତ୍ୱା ଯୁଷ୍ମାଭ୍ୟମ ଦଦାତୁ ଇତି ଭକ୍ତାନ୍ ପ୍ରତି ଆଶୀର୍ବାଦ। ନମସ୍କାର ମଙ୍ଗଳାଚରଣରେ ତିନୋଟି ଜିନିଷ ରହିଛି, ନମସ୍କାର ସେ ମଙ୍ଗଳାଚରଣ ହୋଇ ତ୍ରିବିଧ ପ୍ରକାର ବସ୍ତୁ ନିର୍ଦ୍ଦେଶ ଆଶୀର୍ବାଦ ନମସ୍କାର, ଏଠି ମଧ୍ୟ ତିନୋଟି କଥା ରହିଛି। ନମସ୍କାର କଲେ ବସ୍ତୁ ନିର୍ଦ୍ଦେଶ ମଧ୍ୟ କରାଯାଇଛି ଏବଂ ଅନ୍ତିମରେ ଆଶୀର୍ବାଦ ଦିଆଯାଉଛି। ଯେଭଳି ଭାବରେ ସମୁଦ୍ର ଅଷ୍ଟମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ 5-12 ଏ 8 ଅଧ୍ୟାୟରେ ସମୁଦ୍ର ମନ୍ଥନ ଲୀଳା ବ୍ରହ୍ମାଙ୍କର ଗୋଟେ ଦିନ ଯେଉଁ 14 ମନୁ ଆସନ୍ତି, ଷଷ୍ଠ ମନୁ ଯେ ଅଜିତ ମନୁଙ୍କ ସମୟରେ ଯେଉଁ ଲୀଳାଟି ହେଇଥିଲା ସମୁଦ୍ର ମନ୍ଥନ ଲୀଳା, ସେ ମନ୍ଥନରେ ସମୁଦ୍ର ମନ୍ଥନରେ 14 ରତ୍ନ ବାହାରିଥିଲେ ଏବଂ ସେଥିରୁ ଗୋଟିଏ ରତ୍ନ ହେଉଛି ଅମୃତ। ଏ ସମୁଦ୍ର ମଥିତ ତେନି ଯେଉଁଭଳି ଭାବରେ ସମୁଦ୍ର ମନ୍ଥନ କରି ଅମୃତ ଆସିଥିଲେ ବାହାରିଥିଲା ଭଗବତା ମୋହିନ ରୂପେଣ ଅସୁରାନ୍ ବଞ୍ଚେଇଥିବା, ଯେତେବେଳେ ଭଗବାନ ଗୋଟେ ଅବତାର ଆସିଲେ ଧନ୍ୱନ୍ତରୀ ସିଏ ଅମୃତ କଳସୀ ଛୁଆରି ଯେତେବେଳେ ଆସୁଥିଲେ ସେତେବେଳେ ଅସୁରମାନେ ଆଗରେ ଥିଲେ, ସାଙ୍ଗେ ସାଙ୍ଗେ ସେଇଟାକୁ ଅପହରଣ କରି ନେଇଗଲେ, ଜବରଦସ୍ତି ଛଡ଼ାଇକି ନେଇଗଲେ ଏବଂ ସେତେବେଳେ ଦେବତାମାନେ ଭାବିଲେ ଯଦି ଏତେ କଷ୍ଟ ହେଲା ଯେଉଁଥିପାଇଁ ସେ ପଳେଇଲା ଆମର ଫଳ ଆମେ ପ୍ରାପ୍ତ ହୋଇପାରିଲୁ ନାହିଁ। ତେଣୁ ଭଗବାନ ଯେତେବେଳେ ସ୍ମରଣ କରୁଛନ୍ତି ଭଗବାନ ମୋହିନୀ ରୂପରେ ଆସିଲେ, ମୋହିନୀ ରୂପରେ ଆସି ଭଗବତା ଭଗବାନ ସେ ଅସୁରାନ୍ ବଞ୍ଚେଇଥିବା ଅସୁର ମାନେ ଦେଖିଲେ ଯେତେବେଳେ ମୋହିନୀ ରୂପ ଦେଖିଦେଲେ, ଏ ଯେ ତାଙ୍କୁ ଯଦିଓ ସେମାନେ ଅମୃତକୁ ନେଇକି ପଳାଇ ଯାଉଥିଲେ କିନ୍ତୁ ସେମାନେ ପିଇ ପାରିଲେ ନାହିଁ, ତାଙ୍କ ଭିତରେ ଝଗଡ଼ା ଆରମ୍ଭ କ'ଣ କଳି ଅଭୁ ତେ ତାଙ୍କ ଭିତରେ କଳି ଆରମ୍ଭ ହୋଇଗଲା। ଅହମ୍ ପୂର୍ବମ୍ ନ ତମ୍ ଇତି ପ୍ରଭୁ, ତମେ ନୁହଁ ମୁଁ ଆଗ ପିଇବି, ମୁଁ ଆଗ ପିଇବି କହିକିରି ଏଇଭଳି ଭାବରେ ଜଣେ ଜଣ ଅନ୍ୟ ଜଣ ଠାରୁ ଅମୃତ କଳସୀ ଛଡ଼େଇକି ନେଇକି ଯାଉଛନ୍ତି। ଏଇଭଳି ଭାବରେ ଭଗବାନ ମୋହିନୀ ରୂପରେ ତାଙ୍କ ସାମ୍ନାରେ ଆସି ପହଞ୍ଚିଗଲେ। ଯେତେବେଳେ ଦେଖିଲେ ମୋହିନୀକୁ ଦେଖିଲେ ସେ ମୋହିତ ହୋଇଗଲେ। ମୋହିନୀ ଭଗବାନ ରୂପ ଧାରଣ କରି ଏମିତି ରୂପ ଶିବଜୀ ମଧ୍ୟ ମୋହିତ ହୋଇଯାଇଥିଲେ, ତେଣୁ ସେ ଅମୃତ କଳସୀକୁ ତାଙ୍କୁ ଦେଇଦେଲେ, କହିଲେ ହେ ସୁନ୍ଦରୀ, ତମେ ଆମର ଯେଉଁ ଭାଇଙ୍କ ଭିତରେ ଝଗଡ଼ା ହୋଇଛି, ଆମ ଦେବତାମାନେ ଆମେ ମିଶିକିରି ଏଇ ସମୁଦ୍ର ମନ୍ଥନରୁ ଏଇ ଅମୃତ ବାହାରିଛନ୍ତି, ଏଟାକୁ ଆମକୁ ବାଣ୍ଟି ଦିଅ ଯଥା ନ୍ୟାୟ ବୋଲି କହିଲେ। ଭଗବାନ ମୋହିନୀ ରୂପରେ ହସିକିରି କହିଲେ ଠିକ୍ ଅଛି, ଯଥା ନ୍ୟାୟ ମୁଁ କରିବି। କ'ଣ ନ୍ୟାୟ, ଅସୁରାଣାମ ସୁଧାପାନମ ସର୍ପାଣମ ଏବ ଦୁର୍ଣ୍ଣୟ, ଅସୁରମାନଙ୍କୁ ଯଦି ସୁଧାପାନ କରାଯିବ, ଯେମିତି ସର୍ପମାନଙ୍କୁ ସୁଧାପାନ କଲେ ଯେଉଁଭଳି ଭାବରେ ତାଙ୍କର ବିଷ ବଢ଼ିଯିବ, ଏଇଭଳି ଭାବରେ ହେବ, ଇଏ ଅନ୍ୟାୟ ହେବ। ଭଗବାନ କ'ଣ କଲେ ନା ଅସୁରାଣ ବଞ୍ଚେଇଥିବା ଅସୁରମାନଙ୍କୁ କହିଲେ ଠିକ୍ ଅଛି ତୁମେ ଧାଡ଼ିରେ ବସ, ଅସୁରମାନଙ୍କୁ ଗୋଟେ ଧାଡ଼ିରେ ବସେଇଲେ, ଦେବତାମାନଙ୍କୁ ଆଉ ଗୋଟେ ଧାଡ଼ିରେ ବସେଇଲେ, ଭଗବାନ ତାଙ୍କ ସାମ୍ନାରେ ଯାଇ ଚାଲି ଚାଲି ଯାଇକିରି ତାଙ୍କୁ ହସି ହସିକି ଖାଲି ସୁନ୍ଦର ରୂପ ତ ମୋହିନୀ ରୂପ ମୋହିତ କରି ରଖିଛନ୍ତି, ଦେବତାମାନଙ୍କୁ ବଣ୍ଟନ କଲେ। ଦେବେ ଭିଓ ସ୍ୱଭକ୍ତି ଭିଓ, ଦେବତାମାନେ ହେଉଛନ୍ତି ଭଗବାନ ଭକ୍ତ, ଯଥା ଦତ୍ତଂ ଯେଉଁଭଳି ଭାବରେ ପ୍ରଦାନ କରିଥିଲେ ତଥୈବ ବେଦ ସମୁଦ୍ର ମଥନ ଉତ୍ତମ। ବର୍ତ୍ତମାନ ବେଦ ସମୁଦ୍ର ରୂପକ ବେଦ ରୂପକ ସମୁଦ୍ର ମନ୍ଥନ ହେଉଛି, କ'ଣ ନା ମଥିଲେ ନା ସୁଖ ଖାଇଲେ ନା ପରିଖି ଚାରି ବେଦ ଦଧି ଭାଗ ବତନ ବନିତ, ମଥିଲେ ନା ସୁଖି ଖାଇଲେ ନା ପରିଖିତ। ଚାରି ବେଦ ହେଉଛି ଦଧି, ଭାଗବତ ହେଉଛି ଅମୃତ, ଚାରି ବେଦ ଦଧି ଭାଗବତ ନବନୀତ ଲହୁଣୀ। ଏ କେମିତି ଆସିଲା ନା ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରୁଛନ୍ତି ସୁଖଦେବ ଗୋସ୍ୱାମୀ, ସେସବୁ ମଥିଲେନ ସୁଖ, ସୁଖ ଏଇ ଭାଗବତ ରୂପକ ସମୁଦ୍ରକୁ ମନ୍ଥନ କରି ଅମୃତ ବାହାର କଲେ, ଲହୁଣୀ ବାହାର କଲେ, ପରୀକ୍ଷିତଙ୍କୁ ପ୍ରଦାନ କଲେ, ପରୀକ୍ଷିତ ମାଧ୍ୟମରେ ସମଗ୍ର ମାନବ ସମାଜକୁ ପ୍ରଦାନ କରିଛନ୍ତି। ଯୁଷ୍ମାଭିମ ଦଦାତୁ, ଏଇଟା ହେଉଛି ସୁଖଦେବ ଗୋସ୍ୱାମୀ ଭକ୍ତମାନଙ୍କୁ ଆଶୀର୍ବାଦ ଦେଉଛନ୍ତି। ଯୁଷ୍ମାଭିମ ଦଦାତୁ ଇତି ଭକ୍ତମାନଙ୍କ ପ୍ରତି ଆଶୀର୍ବାଦ, ଆଶୀର୍ବାଦ ପୁଣି ଦେଉଛନ୍ତି। ତେଣୁ ଯଂ ବ୍ରହ୍ମା ଯିଏ ଯେଉଁ ସେଇ ମୁଁ ସେଇ ଭଗବାନ ପ୍ରଣାମ କରୁଛି, ଯାହାଙ୍କୁ ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ମରୁତ ଏମାନେ ସବୁ ଦିବ୍ୟ ସ୍ତବରେ ଭଗବାନଙ୍କର ଆରାଧନା କରନ୍ତି। ଭାଗବତମରେ 108 ସ୍ତୁତି, ମୁଖ୍ୟ ସ୍ତୁତି 108 ରହିଛି, ଅନେକ ସ୍ତୁତି ରହିଛନ୍ତି, କୁହାଯାଏ 108 ମୁଖ୍ୟ ସ୍ତୁତି ରହିଛନ୍ତି। ଯେତେ ଦେବତାମାନଙ୍କ ଭିତରେ ମୁଖ୍ୟ ସେମାନେ ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ବା ଶିବଜୀ ମରୁତ ପବନଦେବ ଏମାନେ ସବୁ ତାଙ୍କର ସବୁ ସ୍ତୁତି ରହିଛି ଭାଗବତମରେ। ଆମେ ମଧ୍ୟ ଗୋଟେ ଗ୍ରନ୍ଥ କାଢ଼ିଛେ ଯେଉଁଟା ହେଉଛି 88 ସ୍ତୁତି, ସେଥିରେ ସବୁ ଦେବତାମାନଙ୍କର ବା ଅନ୍ୟ ମନ୍ୟ ଋଷିମାନଙ୍କର ସବୁ ସ୍ତୁତି ଆମେ ସଂକ୍ଷେପରେ ବର୍ଣ୍ଣନା କରିଛେ। ଏବଂ ବେଦେଇ ସାଙ୍ଗ ଆଉ ସାଙ୍ଗ ପଦ କ୍ରମ ପୁନିଷଦେଇ, ବେଦ ଏଥିରେ ବେଦ ରହିଛି, ଅଙ୍ଗ ମଧ୍ୟ ରହିଛି, 6 ଅଙ୍ଗ ରହିଛି ବେଦର, ରିକ୍ସାମ ଯଦି ଅଥର୍ବ ଏ ବେଦ ବିଷୟରେ କୁହାଯାଇଛି। 6 ଅଙ୍ଗ ହେଉଛି କ'ଣ ନା ଗୋଟେ ହେଉଛି ଶିକ୍ଷା, ରହିଛି କଳ୍ପ, ବ୍ୟାକରଣ, ନିରୁକ୍ତ, ଛନ୍ଦ, ଜ୍ୟୋତିଷ, ଏ 6 ଏଥିରେ ଆକ୍ଚୁଆଲି କ'ଣ ସବୁ ରହିଛି ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି 4 ବେଦ 6 ଅଙ୍ଗ, ଏ 6 ଷଡ଼ଙ୍ଗ ବୋଲି କୁହାଗଲା। ଏବଂ ତା ଦେହରେ ରହିଲା ମୀମାଂସା, ନ୍ୟାୟ, ଅର୍ଥଶାସ୍ତ୍ର, ଧର୍ମଶାସ୍ତ୍ର, ପୁରାଣ, ଆୟୁର୍ବେଦ, ଧନୁବେଦ, ଗାନ୍ଧର୍ବେଦ ଇତ୍ୟାଦି ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି। ଅଙ୍ଗାନି ବେଦଶ୍ଚତ୍ୱାରୋ ମୀମାଂସା ନ୍ୟାୟ ବିସ୍ତାର ଧର୍ମଶାସ୍ତ୍ର ପୁରାଣଂଚ ବିଦ୍ୟା ହିତଂ ଚତୁର୍ଦ୍ଦଶ ଆୟୁର୍ବେଦ ଧନୁବେଦ ଗାନ୍ଧର୍ବ ସ୍ଥିତିତେ ତ୍ରୟଃ ଅର୍ଥଶାସ୍ତ୍ରଂ ଚତୁର୍ଥଂଚ ବିଦ୍ୟା ଦ୍ୱାଷ୍ଟାଦଶୈବ ତାହା, ଏଇ ଅଷ୍ଟାଦଶୈବ ତାହା, ଏ 18 ସବୁ ବିଦ୍ୟା ରହିଛି ଭାଗବତମରେ। ଅଙ୍ଗାନି କହିଲେ 6 ଅଙ୍ଗ ରହିଛି, ଚାରି ବେଦ ରହିଛି, ମୀମାଂସା, ନ୍ୟାୟ, ଧର୍ମଶାସ୍ତ୍ର, ପୁରାଣ, ବିଦ୍ୟା, ଏଇ ଚାରି ଚଉଦଟି ବିଦ୍ୟା, ପୁଣି ଆୟୁର୍ବେଦ, ଧନୁର୍ବେଦ, ଗନ୍ଧର୍ବ ସ୍ତୁତି ତ୍ରୟ ଏବଂ ଅର୍ଥଶାସ୍ତ୍ର ଚତୁର୍ଥାଂଶ ବିଦ୍ୟା ଅଷ୍ଟାଦଶୈବତ, ଏ 18 ପ୍ରକାର ବିଦ୍ୟା ରହିଛି ଭାଗବତମରେ, ସବୁକିଛି ରହିଛି ଏଥିରେ। ତେଣୁ ବେଦେ ଧ୍ୟାନାବସ୍ଥିତ ତଦ୍ଗତେନ ମନସା ପଶ୍ୟନ୍ତି ଯାଙ୍କ ଯୋଗିନ, ଯୋଗୀମାନେ ଧ୍ୟାନରେ ଭଗବାନଙ୍କୁ ଦର୍ଶନ କରନ୍ତି, ହୃଦୟ ଭିତରେ ଦର୍ଶନ କରନ୍ତି। ଯଶାନ୍ତ ନ ବିଧୁ, ଯାହାଙ୍କର ଅନ୍ତ କେହି ପାଇପାରନ୍ତି ନାହିଁ, ଦେବତାମାନେ ଅସୁରମାନେ କେହି ପାଇପାରନ୍ତି ନାହିଁ, ସେହି ଦେବ ଭଗବାନଙ୍କୁ ମୁଁ ମୋର ପ୍ରଣାମ ଜଣାଉଛି। ତେଣୁ ଦ୍ୱିତୀୟ ଶ୍ଳୋକରେ କହୁଛନ୍ତି, ପୃଷ୍ଠୀ ଭ୍ରାମ୍ୟ ମନ୍ଦ ମନ୍ଦରଗିରି ଗ୍ରାଭାଗ୍ର କଣ୍ଡୁଏନା ନିଦ୍ରାଳ କମଟକୃତେ ଭଗବତ ଶ୍ୱାସ ନୀଳ ପାନ୍ତୁ ବହ ଯତ୍ ସଂସ୍କାର କଳା ବର୍ତ୍ତନ ବସା ବେଳା ନିବିନା ସ୍ତମ୍ଭା ଅମ୍ବସା ଯାତାୟତ ମତନ୍ଦିତ ଜଳନିଧି ନାଦ୍ୟାପି ବିଶ୍ରାମ୍ୟତି। ଭଗବାନ ଯେଉଁ ସମୁଦ୍ର ମନ୍ଥନ ଲୀଳା କରୁଥିଲେ ସେ ସମୟରେ ଭଗବାନ ଅନେକ ଅବତାର ଆସିଥିଲେ, ସେଥିରୁ ଗୋଟିଏ ଅବତାର ହେଉଛି ଭଗବାନଙ୍କର କଚ୍ଛପ ରୂପରେ ଆସିଥିଲେ, ଅଦ୍ଭୁତ କଚ୍ଛପ ଲକ୍ଷେ ଯୋଜନ ବିସ୍ତାର କରିଥିଲେ। ଏ ଲକ୍ଷେ ଯୋଜନ ବିସ୍ତାର କରି ଯେଉଁ ମନ୍ଦର ପର୍ବତ ତଳକୁ ସମୁଦ୍ର ଭିତରକୁ କ୍ଷୀର ସମୁଦ୍ର ଭିତରେ ପ୍ରବେଶ କରି ଭିତରକୁ ପଡ଼ିଯାଇଥିଲା, ଭିତରକୁ ଚାଲିଯାଇଥିଲା, ଭଗବାନ ସେହି କ୍ଷୀର ସମୁଦ୍ର ଭିତରେ ପ୍ରବେଶ କରି ଲକ୍ଷେ ଯୋଜନ ବିସ୍ତାର କରି ନିଜକୁ ଅଦ୍ଭୁତ କଚ୍ଛପ ରୂପରେ ତାକୁ ପୁଣି ଉତ୍ତୋଳନ କଲେ। ତେଣୁ ସେ କଥା କୁହାଯାଉଛି ଅନ୍ତିମରେ ସୁଖଦେବ ସୁତ ଗୋସ୍ୱାମୀ ସେଇଟାକୁ ସ୍ମରଣ କରୁଛନ୍ତି। ପୃଷ୍ଠେ ଭ୍ରାମ୍ୟନ୍ ମନ୍ଦ ମନ୍ଦରଗିରି, ଯାହାଙ୍କର ଇଏ ହେଉଛନ୍ତି ଭଗବାନ, ଯାହାଙ୍କ ପୃଷ୍ଠରେ ମନ୍ଦରଗିରି, ସେ ମଧ୍ୟ 10,000 ଯୋଜନ ପର୍ବତ ଯେତେବେଳେ ଘର୍ଷିତ ହେଉଥିଲା ସେତେବେଳେ ଗ୍ରାଭାଗ୍ର କଣ୍ଡୁନାୟନ ଏତେ ବିରାଟ ପର୍ବତ ଘର୍ଷଣ ହେଉଥିଲା ତାଙ୍କ ପୃଷ୍ଠରେ, ଭଗବାନଙ୍କୁ କଷ୍ଟ ହେଉନଥିଲା, ଇଏ ହେଉଛନ୍ତି ଭଗବାନ। ଆମ ଶ୍ରୀଶ୍ରୀମନ୍ଦ ରାଧାକୁନ୍ଦ ସ୍ୱାମୀ ମହାରାଜ କହନ୍ତି, ଆଜିକାଲି ଯେଉଁମାନେ ଭଗବାନ ଭାବୁଛନ୍ତି ତାଙ୍କ ପିଠିରେ ଗୋଟେ କେଜିର ଯଦି ପଥର ଘର୍ଷଣ କରି ସେ ବଞ୍ଚିଯିବେ ତାହେଲେ ଆମେ ଜାଣିବା ହେଉଛନ୍ତି ଭଗବାନ। ତେଣୁ ଭଗବାନଙ୍କୁ କଷ୍ଟ ହେଉନି ଏବଂ ଆନନ୍ଦ ଲାଗୁଛି, ନିଦ୍ରାଳ ଭଗବାନ ନିଦ୍ରା ପଳାଇ ଯାଉଛନ୍ତି। କମଟ କୃତେ ସେଇ ଯେଉଁ କଚ୍ଛପ ରୂପରେ ଭଗବାନ ଭଗବତ ଶ୍ୱାସ ନୀଳ ପାଆନ୍ତୁ ଭ, ତେଣୁ ଶୋଇଲା ବେଳେ ଯେମିତି ଲୋକମାନେ ଘୁଙ୍ଗୁଡ଼ି ମାରନ୍ତି, ଭଗବାନ ମଧ୍ୟ ସେଭଳି ଭାବେ ଟିକେ ଦୀର୍ଘ ନିଶ୍ୱାସ ନେଉଛନ୍ତି, ଦୀର୍ଘ ଶ୍ୱାସ ନେଉଛନ୍ତି। ସେ ଯେଉଁ ଅନୀଳ ସେ ଯେଉଁ ବାୟୁ ଭଗବାନଙ୍କର ନାସିକାର ନିର୍ଗତ ହେଉଛନ୍ତି, ନିବେଶାନମ୍ଭା ମଶା ସେଇ ଜଳ ଭିତରେ ପ୍ରସାୟନ କରିଛନ୍ତି ଭଗବାନ, ଯାହା ସେ ସମୟ ସେଇଥିପାଇଁ ସମୁଦ୍ରରେ ଢେଉ ସବୁ ଆସୁଛି, ଯାତାୟତ ମତନ୍ଦ୍ରିତ ଜଳନିଧି ନାଦ୍ୟାପି ବିଶ୍ରାମ, ବର୍ତ୍ତମାନ ମଧ୍ୟ ବିଶ୍ରାମ ନାହିଁ, ସେ ଚାଲିଛି। ଭଗବାନ ଯେଉଁ ନିଶ୍ୱାସ ନେଇଥିଲେ ସେଇଥିରେ ଏସବୁ ସମୁଦ୍ର ଢେଉ ଚାଲିଛି, ତରଙ୍ଗ ଚାଲିଛି। ଯାହା ତ ମତନ୍ଦିତ ଜଳନିଧି ନାଦ୍ୟାପି ବିଶ୍ରାମତି, ତେଣୁ ପୁରାଣ ସଂଖ୍ୟା ସମ୍ଭୂତି ମତ୍ସ୍ୟ ବାଚ୍ୟ ପ୍ରୟୋଜନେ ଦାନଂ ଦାନସ୍ୟ ମହାତ୍ମଂ ପାଠା ଦେଶ ନିବୋଧତ, ଏ ଯେଉଁ ସବୁ ବିଭିନ୍ନ ପ୍ରକାର ସେ ବହିଟା ଟିକେ ଦେଲେ ଭାଗବତ ଯେଉଁ ଅଛି ଲାଷ୍ଟ ଦ୍ୱାଦଶ ସ୍କନ୍ଧ ଆମେ ଭାବୁଛୁ କେତୋଟି ସବୁ କହିବା ବୋଲି, କିନ୍ତୁ ତମେ ତ ଅଧିକ ସମୟ ଦେଲ ତ ସେଥିପାଇଁ ଆମେ ଅଧିକା ପାଠ କରୁଛେ। ଏ ଭାଗବତ ନୂଆ ଯେଉଁ ଅଛି ସେ ଲାଷ୍ଟକୁ ଅଛି ଦ୍ୱାଦଶ ସ୍କନ୍ଧ ଲାଷ୍ଟକୁ ଅଛି, ଲାଷ୍ଟ ମାନେ ଏପଟେ ଲାଷ୍ଟ ଲାଷ୍ଟ ସେଇଟା ନୁହଁ, ତାପରେଟା ଏକାଦଶ ସ୍କନ୍ଧ। ତେଣୁ ଇଏ ତେର ସ୍କନ୍ଧରେ ତେର ଅଧ୍ୟାୟର ଏ ଯେଉଁ ତୃତୀୟ ଶ୍ଳୋକଟି କୁହାହେଉଛି କ'ଣ ନା, ପୁରାଣ ସଂଖ୍ୟା ସମ୍ଭୂତି, ଏ ଯେଉଁ ପୁରାଣ ସବୁ କୁହାଗଲା, ଅସ୍ୟ ବାଚ୍ୟ ପ୍ରୟୋଜନେ ଦାନଂ ଦାନସ୍ୟ ମହାତ୍ମ୍ୟ ପାଠ ଆଦେ ଚ ନିବୋଧତ, ପ୍ରତିଟି ପୁରାଣର ଶ୍ଳୋକ ସଂଖ୍ୟାର ସମଷ୍ଟି ସମ୍ପର୍କରେ ଶ୍ରବଣ କରନ୍ତୁ। ତତ୍ପରେ ଏହି ଭାଗବତ ପୁରାଣର ପ୍ରଧାନ ଆଲୋଚ୍ୟ ବିଷୟ ଏବଂ ଉଦ୍ଦେଶ୍ୟ, ଏହାକୁ ଦାନ କରିବାର ଯଥାର୍ଥ ପନ୍ଥା ସେଇ ଦାନର ମହିମା ଏବଂ ପରିଶେଷରେ ଏହି ଗ୍ରନ୍ଥ ଶ୍ରବଣ କୀର୍ତ୍ତନର ମହିମା ସମ୍ପର୍କରେ ଶ୍ରବଣ କରନ୍ତୁ। ଏଇ ଗ୍ରନ୍ଥ ଦାନ କଲେ କ'ଣ ହେବ, ଫଳ ଆସିବ। ଏଇ ଗତ ପୂର୍ଣ୍ଣମୀ ତିଥିରେ ଯଦି ଦାନ କରାଯିବ ଜଣେ ଭଗବତ ଧାମ ଯିବ, ଏ କଥା କୁହାଯିବ। ତେଣୁ ଏଥିରେ ସବୁ ବିଭିନ୍ନ ପୁରାଣମାନଙ୍କ ସଂଖ୍ୟା ସବୁ ବର୍ଣ୍ଣନା କରାଯାଇଛି। ବ୍ରାହ୍ମ ଦଶ ସହସ୍ରାଣି, ବ୍ରହ୍ମ ପୁରାଣରେ ରହିଛି କେତେ ଶ୍ଳୋକ, 10,000 ଶ୍ଳୋକ। ପଦ୍ମ ପୁରାଣରେ 50,000, ବିଷ୍ଣୁ ପୁରାଣରେ 23,000, ଶିବ ପୁରାଣ 24,000, ଭାଗବତମ ହେଉଛନ୍ତି 18,000 ଶ୍ଳୋକ ରହିଛନ୍ତି। ନାରଦ ପୁରାଣରେ 25,000, ମାର୍କଣ୍ଡ ପୁରାଣରେ 9,000, ଆଦି ପୁରାଣରେ 15,400, ଭବିଷ୍ୟ ପୁରାଣରେ 14,500, ବ୍ରହ୍ମବୈବର୍ତ୍ତ ପୁରାଣରେ 18,000 ଏବଂ ଲିଙ୍ଗ ପୁରାଣରେ 11,000 ଶ୍ଳୋକ ଅଛନ୍ତି। ବ୍ରହ୍ମ ପୁରାଣରେ ବରାହ ପୁରାଣରେ 24,000, ସ୍କନ୍ଦ ପୁରାଣରେ 81,100, ବାମନ ପୁରାଣରେ 10,000, କର୍ମ ପୁରାଣରେ 17,000, ମତ୍ସ୍ୟ ପୁରାଣରେ 14,000, ଗରୁଡ଼ ପୁରାଣରେ 19,000 ଏବଂ ବ୍ରହ୍ମାଣ୍ଡ ପୁରାଣରେ 12,000 ଶ୍ଳୋକ ଅଛନ୍ତି। ଏହିପରି ଭାବରେ ସମଗ୍ର ପୁରାଣର ସର୍ବମୋଟ 4,00,000 ଶ୍ଳୋକ ଅଛନ୍ତି। ପୁନର୍ବାର ଉଲ୍ଲେଖ କରୁଛି, ଶ୍ରୀମଦ୍ ଭାଗବତଙ୍କ ଗ୍ରନ୍ଥରେ 18,000 ଶ୍ଳୋକ ରହିଛନ୍ତି। ତେଣୁ ଏହିଭଳି ଭାବରେ ଇଦଂ ଭଗବତା ପୂର୍ବଂ ବ୍ରହ୍ମଣି ନାଭିପଙ୍କଜେ ସ୍ଥିତାୟ ଭବଭୀତାୟ କାରୁଣ୍ୟ ସମ୍ପ୍ରକାଶିତମ୍। ଏଇ ଭାଗବତମ ପୂର୍ବେ ବ୍ରହ୍ମଣେ ନାଭି ପଙ୍କଜେ, ଭଗବାନ ଗର୍ଭଶ୍ରୀ ବିଷ୍ଣୁଙ୍କର ନାଭି ପଦ୍ମରୁ ଜାତ ଯିଏ ବ୍ରହ୍ମା, ତାଙ୍କୁ ସେଇଠି ଭଗବାୟ କାରୁଣ୍ୟ ସମ୍ପ୍ରକାଶିତମ୍। ବ୍ରହ୍ମା ଜାଣିପାରିଲେ ନାହିଁ ସେ କିଏ, ତେଣୁ ରୁମାଲ ତେଣୁ ବ୍ରହ୍ମାଙ୍କୁ ଭଗବାନ ସବୁ ଭାଗବତ କହିଲେ। ଚତୁଃଶ୍ଳୋକୀ ଭାଗବତ କୁହାଯାଏ ସେଟାକୁ, 4 ଶ୍ଳୋକରେ କହିଥିଲେ, ଯାହାକୁ ବିସ୍ତାର କରି 18,000 ଶ୍ଳୋକ କରାଯାଇଛି। ତେଣୁ ଇଏ ଯେଉଁ 4 ଶ୍ଳୋକ, ଦ୍ୱିତୀୟ ସ୍କନ୍ଦ ନବମ ଅଧ୍ୟାୟ 32-35, ଏ 4 ଶ୍ଳୋକ ରହିଛନ୍ତି। ଚତୁଃଶ୍ଳୋକୀ ଭାଗବତର ବିସ୍ତାର ହେଉଛନ୍ତି 18,000 ଶ୍ଳୋକ। ତେଣୁ ଭଗବାନ କୃପା କରି ବ୍ରହ୍ମାଙ୍କୁ ଏ ଜ୍ଞାନ ଦେଇଥିଲେ। ଆଦି ମଧ୍ୟ ଅବସାନେଷୁ ବୈରାଗ୍ୟାଖ୍ୟାନ ସଂଯୁତମ ହରିଲୀଳା କଥା ଭ୍ରାତା ମୃତା ନନ୍ଦିତ ସତ୍ପୁରମ ସର୍ବବେଦାନ୍ତ ସାରହି ଯତ୍ ବ୍ରହ୍ମାତ୍ମିକତ୍ୱ ଲକ୍ଷଣମ ବସ୍ତୁ ଅଦ୍ୱିତୀୟଂ କନିଷ୍ଠଂ କୈବଲ୍ୟେକ ପ୍ରୟୋଜନମ। ତେଣୁ ଏ ଆଦିଠାରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ, ଆଦି ମଧ୍ୟ ଅବସାନେଷୁ ବୈରାଗ୍ୟାଖ୍ୟାନ ସଂଯୁତମ, ଏ ବୈରାଗ୍ୟ ରହିଛି। ଜଣେ ପାଠ କଲେ, ଭାଗବତ ପାଠ କଲେ ଜଣେ ବୈରାଗ୍ୟ ଜାତ ହେବ। ଭାଗବତ ସୁତ ଗୋସ୍ୱାମୀ ପ୍ରଥମେ କହିଛନ୍ତି ସେ କଥା, ବାସୁଦେବେ ଭଗବତୀ ଭକ୍ତି ଯୋଗ ପ୍ରୟୋଜିତ ଜନୈତି ଆସୁ ବୈରାଗ୍ୟମ ଜ୍ଞାନମ ଯତ୍ ଅହୈତୁକମ୍। ଯଦି ଭଗବାନଙ୍କୁ ଯଦି ଆମେ ଭକ୍ତି କରିବା, ସେଥିରେ 2 ଜିନିଷ ଆସିବ, 2 ଫଳ ତା'ର ହେଉଛି, ଗୋଟେ ହେଉଛି ଜ୍ଞାନ ଆଉ ଗୋଟେ ହେଉଛି ବୈରାଗ୍ୟ। ସେଥିପାଇଁ ଭାଗବତ ମହାପୁରାଣର ମହାତ୍ମ୍ୟରେ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି, ଯେଉଁ ରହିଛନ୍ତି ଭକ୍ତି ଦେବୀ କ୍ରନ୍ଦନ କରୁଥିଲେ ବୃନ୍ଦାବନରେ, ତରୁଣୀ ରହିଛନ୍ତି, ତାଙ୍କର ପୁତ୍ର 2 ପୁତ୍ର ବୁଢ଼ା ହେଇଯାଇଛନ୍ତି, ଜ୍ଞାନ ଏବଂ ବୈରାଗ୍ୟ ନାରଦମୁନି ଦେଖିଲେ। ପୁଣି ସେମାନଙ୍କୁ ଯୁବକ କରିବା ପାଇଁ ନାରଦମୁନି ବହୁତ ପ୍ରକାର ବେଦ ଅଧ୍ୟୟନ କଲେ, ଗୀତା ପାଠ କଲେ, କିନ୍ତୁ କିଛି ହେଲା ନାହିଁ। ପୁରାଣ ଅଧ୍ୟୟନ କଲେ, ସବୁ କଲେ, କିଛି ହେଲା ନାହିଁ। ତେଣୁ ଅନ୍ତିମରେ ଯେତେବେଳେ ଭାଗବତ ପାଠ କରାଗଲା, ସେତେବେଳେ ସେମାନେ ପୁଣି ଯୁବକ ହେଇଗଲେ। ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ହରିଲୀଳା କଥା ଭ୍ରାତା ଅମୃତାନନ୍ଦିତ ସତ୍ସୁରମ, ହରିଲୀଳା କଥା ଅମୃତ ରହୁଛି, ଏ ସର୍ବବେଦର ସାର, ବେଦାନ୍ତର ସାର, ବେଦାନ୍ତରୁ ଆରମ୍ଭ ହେଇଛି କଥା। ବେଦାନ୍ତ ସୂତ୍ର ଯେଉଁ ରହିଛନ୍ତି, ଜନ୍ମାଦି ଅଶ୍ୟ ଯଥ ଦ୍ୱିତୀୟ ସୂତ୍ର, ସେହି ସୂତ୍ରରୁ କଥା ଆରମ୍ଭ ହେଇଛନ୍ତି। ଅର୍ଥ ହିଁ ବ୍ରହ୍ମସୂତ୍ରାଣା ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି, ବ୍ରହ୍ମସୂତ୍ରର ଅର୍ଥ ଏଥିରେ ବର୍ଣ୍ଣନା କରାଯାଇଛି ମୋତେ ଭାଗବତମରେ। ଅର୍ଥ ହିଁ ବ୍ରହ୍ମସୂତ୍ରାଣା ଭାରତାର୍ଥ ବିନ୍ୟୟ, ଭାରତାର୍ଥ କହିଲେ ମହାଭାରତର ଅର୍ଥ ଏଇଠି ରହିଛି। ଲକ୍ଷ ଶ୍ଳୋକରେ ଯେଉଁ ମହାଭାରତ କୁହାଯାଇଛି ଆମ ପାଇଁ, ମାନବ ସମାଜ ପାଇଁ, ତା'ର ଅର୍ଥ ଏଥିରେ ରହିଛନ୍ତି। ଗାୟତ୍ରୀ ଭାଷ୍ୟ ରୂପ, ଗାୟତ୍ରୀରୁ ଆରମ୍ଭ ହେଇଛି ଏବଂ ଗାୟତ୍ରୀ ଶେଷ ହେବ, ଆମେ କହିବା ସେ ଶ୍ଳୋକଟି ଗାୟତ୍ରୀ ଶେଷ ହେବ। ଗାୟତ୍ରୀ ଭାଷ୍ୟ ରୂପ ବେଦାର୍ଥ ପରିମିତ, ବେଦର ଅର୍ଥ ଏଠି ମଧ୍ୟ ରହିଛି।
ତେଣୁ ସର୍ବବେଦାନ୍ତ ସାରମ ହି ସେ ସମସ୍ତ ବେଦର ଅନ୍ତର ସାର ହି ସର୍ବବେଦାନ୍ତର ସାର ହେଉଛି ଭାଗବତମ୍ ଯତ୍ ବ୍ରହ୍ମାତ୍ମିକତ୍ୱ ଲକ୍ଷଣ ବସ୍ତୁ ଦ୍ୱିତୀୟଙ୍କ ନିଷ୍ଠଂ କୈବଲ୍ୟକ ପ୍ରୟୋଜନ ଭାଗବତ ବେଦାନ୍ତ ଦର୍ଶନ ସାରତି ସାର ଅଟେ କାରଣ ଏହାର ଆଲୋଚ୍ୟ ବିଷୟ ହେଉଛନ୍ତି ପରମ ସତ୍ୟ ଯାହା ଏକ ସାଙ୍ଗରେ ଚିନ୍ମୟ ଆତ୍ମାଠାରୁ ଅଭିନ୍ନ ପରମ ବାସ୍ତବ ଏବଂ ଅଦ୍ୱିତୀୟ ଏହି ଗ୍ରନ୍ଥର ଲକ୍ଷ୍ୟ ହେଉଛି ସେହି ପରମ ସତ୍ୟଙ୍କ ପ୍ରତି କେବଳ ଭକ୍ତିମୂଳକ ସେବା ଲାଭ କରିବା ତେଣୁ ପୌଷ୍ଟପଦ୍ୟାଂ ପୌର୍ଣ୍ଣମାସ୍ୟାଂ ହେମସିଂହ ସମନ୍ୱିତମ୍ ଦଦାତି ଯୋ ଭାଗବତମ୍ ସଦାତି ପରମାଙ୍ଗତିମ୍ ଗତକାଲିର ତିଥିରେ ଯେଉଁମାନେ ଭାଗବତଙ୍କୁ ପ୍ରଦାନ କରିବେ ସେମାନେ ବୈକୁଣ୍ଠ ଲୋକ ପ୍ରାପ୍ତ ହେବେ ପୌଷ୍ଟପଦ୍ୟା କହିଲେ ଏଇ ଭାଦ୍ର ମାସରେ ପୌର୍ଣ୍ଣମାସ୍ୟା ପୂର୍ଣ୍ଣମୀ ତିଥିରେ ହେମସିଂହା ସମନ୍ୱିତମ୍ ସୁବର୍ଣ୍ଣ ପାତ୍ରରେ ସୁବର୍ଣ୍ଣ ଆସନରେ ଦଦାତି ଯୋ ଭାଗବତମ୍ ଯେଉଁମାନେ ଭାଗବତଙ୍କୁ ପ୍ରଦାନ କରିବେ ସେମାନେ ସହଜାତି ପରମାଙ୍ଗତିମ୍ ସେ ଶ୍ରେଷ୍ଠ ଗତି ଲାଭ କରିବେ ଭଗବତ ଧାମ ପ୍ରାପ୍ତ ହେବେ ସେଥିପାଇଁ ଇସ୍କନରେ ସାରା ପୃଥିବୀରେ ଯେତେ ସେଣ୍ଟର ଅଛି ସବୁ ସେଣ୍ଟର ପାଇଁ ଟାର୍ଗେଟ୍ ରହିଛି ଏତିକିଟା ଭାଗବତମ୍ ସେ ବିତରଣ କର ତେଣୁ ଆମେ ଗତ ବର୍ଷ ବହୁତ ଜୋର ଧୁମ୍ଧାମ୍ରେ ପାଳନ କରାଯାଇଥିଲା ଏ ବର୍ଷ ଆମେ ସବୁ ଏପଟ ସବୁ ରହିଯାଇଛେ ତେଣୁ ବର୍ଷ ଆଉ ଏତେ ପାଳନ କରାଯାଇ ନାହିଁ ତଥାପି କିଏ କେଉଁଠି ସବୁ ବମ୍ବେ ଇତ୍ୟାଦିରେ ସବୁ ଚାଲିଛି ଟାର୍ଗେଟ୍ ତାଙ୍କର ରହିଛି ଆମ ମଧ୍ୟ ଟାର୍ଗେଟ୍ ରହିଛି ତେଣୁ ଯାହା ହଉ ଏଇଭଳି ଭାବରେ 14 ଶ୍ଳୋକରେ କୁହାଯାଉଛି ରାଜନ୍ତି ତାବତ୍ ଅନ୍ୟାନି ପୁରାଣାନି ଶତାଙ୍ଗଣି ଯାବତ୍ ଭାଗବତମ୍ ନୈବ ଶ୍ରୁୟତେ ଅମୃତ ସାଗରମ୍ ତେଣୁ ଅନ୍ୟାନ୍ୟ ପୁରାଣ ସାଧୁ ଭକ୍ତମାନଙ୍କ ସଭାରେ ସେତେ ଦିନ ପର୍ଯ୍ୟନ୍ତ ଦୀପ୍ତି ବିକିରଣ କରନ୍ତି ଯେତେ ଦିନ ପର୍ଯ୍ୟନ୍ତ ଅମୃତର ମହାସାଗର ଶ୍ରୀମଦ୍ ଭାଗବତମ୍ ଶ୍ରୁତ ନ ହୁଏ ସର୍ବବେଦାନ୍ତ ସାର ହିଁ ଶ୍ରୀ ଭାଗବତ ବିଶ୍ୟତେ ତଦ୍ର ସାମୃତ ତୃପ୍ତ ନାନ୍ୟତ୍ର ସାତ୍ରତି କୋଚି ସର୍ବବେଦାନ୍ତର ସାର ହେଉଛି ଏଇ ଭାଗବତମ୍ ତାହାର ଯେଉଁ ରସ ରହିଛି ରସ ଅମୃତ ରହିଛି ସେଥିରେ ଯେଉଁମାନେ ତୃପ୍ତ ହେଇଛନ୍ତି ସେମାନେ ଅନ୍ୟ କେଉଁଥିରେ ତୃପ୍ତ ହେଇପାରିବେ ନାହିଁ ଏହି ଭାଗବତ ମହିମା ନିମ୍ନଗାନଂ ଯଥା ଗଙ୍ଗା ଦେବାନାମ ଅଚ୍ୟୁତ ଯଥା ବୈଷ୍ଣବାନଂ ଯଥା ଶମ୍ଭୁ ପୁରାଣାନାମ ଇଦମ୍ ତଥା ଏ ଭାଗବତ ମହିମା ମହାତ୍ମ୍ୟ ନିମ୍ନଗାନ ଯେତେ ନଦୀମାନଙ୍କ ଭିତରେ ଶ୍ରେଷ୍ଠ ନଦୀ ହେଉଛନ୍ତି ଗଙ୍ଗା ଦେବୀ ଯିଏକି ତ୍ରିଲୋକକୁ ପବିତ୍ର କରିଦେଉଛନ୍ତି ସେହିଭଳି ଭାବରେ ଦେବାନାମ ଅଚ୍ୟୁତ ଯଥା ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଭଗବାନ ଅଚ୍ୟୁତ ଭଗବାନ ବିଷ୍ଣୁ ବୈଷ୍ଣବମାନଙ୍କ ଯଥା ବୈଷ୍ଣବମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଶମ୍ଭୁଜୀ ଶିବଜୀ ତେଣୁ ପୁରାଣାନାମ ଇଦମ୍ ତଥା ପୁରାଣମାନଙ୍କ ଭିତରେ ଇଏ ହେଉଛି ଭାଗବତ ପୁରାଣ ସେହିଭଳି ଭାବରେ ଆର ମହାତ୍ମ୍ୟ ରହିଛି କ୍ଷେତ୍ରାଣାଂ ଚୈବ ସର୍ବେଷାଂ ଯଥା କାଶୀ ହନୁତ୍ତମା ତଥା ପୁରାଣାଂ ବ୍ରତାନାଂ ଶ୍ରୀମଦ୍ ଭାଗବତମ୍ ଦ୍ୱିଜାହା ପୁଣି ସେ କଥା କହୁଛି ତୀର୍ଥକ୍ଷେତ୍ର ସମୟ ମଧ୍ୟରେ କାଶୀ ଯେପରି ଶ୍ରେଷ୍ଠତାରେ ଅତିକ୍ରାନ୍ତ ଠିକ୍ ସେହିପରି ସମସ୍ତ ପୁରାଣ ମଧ୍ୟରେ ଶ୍ରୀମଦ୍ ଭାଗବତମ୍ ହେଉଛନ୍ତି ଶ୍ରେଷ୍ଠତମ ଶ୍ରୀମଦ୍ ଭାଗବତମ୍ ପୁରାଣମମଳଂ ଯଦ ବୈଷ୍ଣବାନାଂ ପ୍ରିୟଂ ଯସ୍ମିନ୍ ପାରମଂସମେକମମଳଂ ଜ୍ଞାନଂ ପରମ ଗୀୟତେ ତତ୍ର ଜ୍ଞାନ ବିରାଗ ଭକ୍ତି ସହିତ ନଷ୍କର୍ମ ଆବିଷ୍କୃତମ ତତ୍ସ୍ୱର୍ଣ୍ଣ ସୁବର୍ଣ୍ଣ ବିଚାରଣ ପରୁ ଭକ୍ତିଆ ଘୁଞ୍ଚେ ନରାହ ଆମେ ଶ୍ରୀଶ୍ରୀମନ୍ ଗୌରବ ମହାରାଜ ଭାଗବତମ୍ ପାଠ ପୂର୍ବରୁ ଅଧଘଣ୍ଟାଟେ ଭାଗବତ ମହିମା ଗାନ କରୁଥିଲେ ତା ଦେହରେ ଏ ଶ୍ଳୋକଟି ରହିଛନ୍ତି ଶ୍ରୀମନ୍ ଭାଗବତ ପୁରାଣ ମମଳମ୍ ଯଦିଓ 18ଟି ପୁରାଣ ରହିଛନ୍ତି କିନ୍ତୁ ଅନ୍ୟ 6ଟି ପୁରାଣ ହେଉଛନ୍ତି ସତ୍ୟଗୁଣର ପୁରାଣ 6ଟି ହେଉଛନ୍ତି ରଜଗୁଣର ପୁରାଣ 6ଟି ହେଉଛନ୍ତି ତମଗୁଣର ପୁରାଣ ତେଣୁ ଗୁଣର ମଳ ବା ଗୁଣର ପ୍ରଭାବ ତା ଉପରେ ରହିଛି କିନ୍ତୁ ଭାଗବତ ଏଭଳି ପୁରାଣ ଯେଉଁଥିରେ କୌଣସି ଅମଳ ପୁରାଣ କୌଣସି ମଳ ନାହିଁ ଗୁଣର ପ୍ରଭାବ ନାହିଁ କିନ୍ତୁ ଭାଗବତ ପୁରାଣ ଅମଳ ଯଦି ବୈଷ୍ଣବମାନଙ୍କ ପ୍ରିୟ ବୈଷ୍ଣବମାନଙ୍କର ହେଉଛନ୍ତି ପ୍ରିୟ ଯେତେବେଳେ ସୁଖଦେବ ଗୋସ୍ୱାମୀ କହିଲେ ଭାଗବତଙ୍କୁ କହିଲେ ସେ ସମସ୍ତଙ୍କୁ ପ୍ରିୟ ହୋଇଗଲେ ଭାଗବତ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି ଯେ ନିତ୍ୟ ବିଷ୍ଣୁ ଜନ ପ୍ରିୟ ହୋଇଗଲେ ସେ କାହିଁକି ନା ଭାଗବତଙ୍କୁ କହିକିରି ବିଷ୍ଣୁମାନଙ୍କର ଜନ ଯେଉଁମାନେ ଭଗବାନଙ୍କର ଭକ୍ତ ବୈଷ୍ଣବମାନେ ସେମାନଙ୍କର ଇଏ ହେଉଛି ପ୍ରିୟ ଭାଗବତମ୍ ତେଣୁ ଏଇଥିରେ କ'ଣ ହରେ ஹரேர் குணாட்சிப்த மத்திங் பகவான் பாதராயணி அத்யகான் மகதாக்கியானம் நித்தியம் விஷ்ணுஜன பிரிய. கேவல பாட்ட கரிதுவா துவாரா சே விஷ்ணுஜனக பிரிய ஹெய்கலே. காரண சே பிரதமே தியானம் கொடுத்துலே பிரம்மண தியானம் கொடுத்துல பிரம்மன் சிந்தன கொடுத்துலே ஹரேர் குணாட்சிப்த மத்தி பகவான் பாதராயணி. பாதராயணி கேளு பாதராயணிக்கு புத்திர ஜோசு வியாசதேவங்க புத்திர சுகதேவ கோஸ்வாமி ସିଏ ଯେତେବେଳେ ଅଧ୍ୟୟନ କଲେ ତାଙ୍କ ପିତାଙ୍କ ପାଖରେ ଯାଇ ଜନ୍ମ ହେଇକି ସେ ଚାଲିଯାଇଥିଲେ ପ୍ରବଜା କରିବା ପାଇଁ ଚାଲିଯାଇଥିଲେ ବ୍ରହ୍ମଚିନ୍ତନ କରୁଥିଲେ କିନ୍ତୁ ଯେତେବେଳେ କେତୋଟି ଭାଗବତର ଶ୍ଳୋକ ଶୁଣିଲେ ସିଏ ଆକର୍ଷିତ ହେଇକରି ଆସିଲେ ହରେର ଗୁଣା କ୍ଷିପ୍ତ ମତିଂ ଜଣେ ଆଚାର୍ଯ୍ୟ କହୁଛନ୍ତି ଧିଙ୍ଗ ମେ ମତିଂ ମନ ମତିକୁ ଧିକ୍ ବିଶ୍ୱନାଥ ଚକୁପୀଠକୁ କହୁଛନ୍ତି ମୁଁ ଏତେ ଦିନ ମୋର ସମୟ ନଷ୍ଟ କରିଦେଲି ଅନ୍ୟ ଶାସ୍ତ୍ର ଚିନ୍ତା କରି ବ୍ରହ୍ମଚିନ୍ତନ କରି ଏତେ ସୁନ୍ଦର ଭଗବାନ ରହିଛନ୍ତି ତାଙ୍କର ଏତେ କରୁଣା ରହିଛି ଏତେ ଦୟା ରହିଛି ତେଣୁ ସେ ଆସି ଏଇ ମହଦ ଆଖ୍ୟାନକୁ ଶ୍ରବଣ ଅଧ୍ୟୟନ କଲେ ତେଣୁ ସେ ନିତ୍ୟାନ୍ ବିଷ୍ଣୁଜନ ପ୍ରିୟ ସେ ପ୍ରିୟ ହେଇଗଲେ ତେଣୁ ସେଇଭଳି ଭାବରେ ଏଇଟା କୁହାଯାଉଛି ଇଏ ହେଉଛି ପୁରାଣ ଯଦି ବୈଷ୍ଣବମାନଙ୍କ ପ୍ରିୟମ ବୈଷ୍ଣବମାନଙ୍କ ପ୍ରିୟ ହେଉଛି ଭାଗବତମ ଯସ୍ମିନ୍ ପାରମହଂସମ୍ ଏକମ ଅମଳମ୍ ଜ୍ଞାନମ୍ ପରମ ଗୀୟତେ ଯେଉଁମାନେ ପରମହଂସ ସ୍ତରର ହଂସ କହିଲେ ହଂସ ଗୋଟେ ଏଭଳି ପକ୍ଷୀ ଯିଏକି କ୍ଷୀର ଏବଂ ନୀର ଯଦି ମିଶିକି ରହିଛି ସେ ଅଲଗା କରିଦେବ କ୍ଷୀରଟି ଗ୍ରହଣ କରି ନୀରଟାକୁ ତ୍ୟାଗ କରିଦେବ ସେଇଭଳି ଭାବରେ ଭୌତିକ ଜଗତରେ ମଧ୍ୟ ବହୁତ ଜିନିଷ ଭଲ ଜିନିଷ ଅଛି ତେଣୁ ସେଇ ଭଲ ଜିନିଷଟାକୁ ଗ୍ରହଣ କରି ଅସାର ଜିନିଷକୁ ସେ ତ୍ୟାଗ କରିଦେବେ ପରମହଂସ ସିଏ ଜ୍ଞାନ ପରମ ଗୀୟତେ ଭଗବାନଙ୍କର ଅମଳ ଜ୍ଞାନ ଏଥିରେ କୁହାଯାଇଛି ଭଗବାନ ଜ୍ଞାନ ରହିଛି ତତ୍ର ଜ୍ଞାନ ବିରାଗ ଭକ୍ତି ସହିତ ଜ୍ଞାନ ରହିଛି ତାହା ନୁହଁ ବୈରାଗ୍ୟ ମଧ୍ୟ ରହିଛି ଭକ୍ତି ରହିଛି ନୈଷ୍କର୍ମ ମାଭସ୍କୃତମ ଏଇଟା ଜଣେ ଯଦି ପାଠ କରିବ ତାହେଲେ ନୈଷ୍କର୍ମ ସେ ପ୍ରାପ୍ତ ହେବ କର୍ମବନ୍ଧନ ମୁକ୍ତ ହେବ ନୈଷ୍କର୍ମ ମାଭସ୍କୃତମ ଯେମିତି ଆବିଷ୍କାର କରୁଛନ୍ତି ଗବେଷଣା କରୁଛନ୍ତି ଆବିଷ୍କାର କରୁଛନ୍ତି ଉଦ୍ଭାବନ କରୁଛନ୍ତି ନୋବେଲ ପ୍ରାଇଜ୍ ସବୁ ପାଉଛନ୍ତି ତେଣୁ ଏଇ ଭାଗବତ ମଧ୍ୟ ଆବିଷ୍କୃତ ହୋଇଛନ୍ତି ଯାହାକି ଏପର୍ଯ୍ୟନ୍ତ ଯେଉଁମାନେ ବୈଜ୍ଞାନିକମାନେ ଆବିଷ୍କାର କରିପାରି ନାହାନ୍ତି ଉଦ୍ଭାବନ କରିପାରି ନାହାନ୍ତି ଏବଂ ଲକ୍ଷେ ବର୍ଷ ପରେ ମଧ୍ୟ ଯାହା ଉଦ୍ଭାବନ କରିପାରିବେ ନାହିଁ ସେ ଆବିଷ୍କାର କରିଛନ୍ତି ବ୍ୟାସଦେବ ଭବରୋଗ ଦୂର ହୋଇଯିବ ଜଣେ ଅନ୍ତିମ ଗତି ପ୍ରାପ୍ତ ହେବ ଜୀବନର ଶ୍ରେଷ୍ଠ ସିଦ୍ଧି ପ୍ରାପ୍ତ ହୋଇପାରିବ ଅନ୍ୟ କୌଣସି ଉପାୟରେ ସେଟା ପ୍ରାପ୍ତ ହୋଇପାରିବ ନାହିଁ ତେଣୁ ଏ ଭାଗବତଙ୍କୁ ଶୁଣନ୍ ଯେଉଁମାନେ ଶ୍ରବଣ କରନ୍ତି ସୁପଠନ ଯେଉଁମାନେ ପାଠ କରନ୍ତି ବିଚାରଣ ପର ଏବଂ ବିଚାର କରନ୍ତି ସେମାନେ ଭକ୍ତ୍ୟା ବିମୁଚ୍ୟ ନର ସେମାନେ ଭକ୍ତି ପ୍ରାପ୍ତ ହେବେ ଏବଂ ଭୌତିକ ଜଗତରୁ ଉଦ୍ଧାର ପାଇଯିବେ ଏ ଭାଗବତ ପୁରାଣର ମହାତ୍ମ୍ୟ ଏଇଭଳି ଭାବରେ କସ୍ମୈ ଜେନ ବିଭାସିତ ଅୟମ୍ ଅତୁଳ ଜ୍ଞାନ ପ୍ରଦୀପ ପୁରା ତଦ୍ରୂପେଣ ଚ ନାରଦାୟ ମୁନୟେ କୃଷ୍ଣାୟ ତଦ୍ରୂପିଣା ଯୋଗୀନ୍ଦ୍ରାୟ ତଦାତ୍ମାନ ତଦାତ୍ମନାଥ ଭଗବତ୍ରାତାୟ କାରୁଣ୍ୟତ ତତ୍ଶୁଦ୍ଧଂ ବିମଳଂ ବିଶୋକଂ ଅମୃତଂ ସତ୍ୟଂ ପରଂ ଧୀମହି ଧୀମହିରୁ ଆରମ୍ଭ ହୋଇଥିଲା ସତ୍ୟଂ ପରଂ ଧୀମହିରୁ ଆରମ୍ଭ ହୋଇଥିଲା ସତ୍ୟଂ ପରଂ ଧୀମହିରେ ଅନ୍ତିମ ଶେଷ କଲେ ସୁତ ଗୋସ୍ୱାମୀ କସ୍ମୈ ବ୍ରହ୍ମାଙ୍କୁ ଯିଏ ବିଭାସିତ ଅୟମ୍ ଅତୁଳ ଜ୍ଞାନ ପଦ ପ୍ରଦୀପ ପୁରା ଭଗବାନ ଏଇ ଭାଗବତଙ୍କୁ କହିଥିଲେ ବ୍ରହ୍ମାଙ୍କୁ ବହୁତ ଶାସ୍ତ୍ର ଅଛନ୍ତି ସବୁ ଶାସ୍ତ୍ର ଭଗବାନଙ୍କୁ ନିଶ୍ୱାସ ଯାହା ଦେଇଛନ୍ତି କିନ୍ତୁ ଭାଗବତ ଶାସ୍ତ୍ର ହେଉଛି ସବୁ ଶାସ୍ତ୍ରର ସାର ତେଣୁ ବ୍ରହ୍ମାକୁ ଏଇ ଜ୍ଞାନ ଦେଇଥିଲେ ଚତୁଶ୍ରୀ ଭାଗବତ କୁହାଯାଏ ଯେଉଁ ଜ୍ଞାନ ପ୍ରାପ୍ତ ହୋଇ ବ୍ରହ୍ମା ଭୌତିକ ବିଶ୍ୱର ପ୍ରଥମ ଇଞ୍ଜିନିୟର ହୋଇଗଲେ ସେ ଏଭଳି ସୃଷ୍ଟି କରୁଛନ୍ତି ଏ ପର୍ଯ୍ୟନ୍ତ ଆମର ବୈଜ୍ଞାନିକମାନେ ସୃଷ୍ଟି କରିପାରୁନାହାନ୍ତି କେମିତି ରକ୍ତ ସୃଷ୍ଟି ହେବ ଜାଣିନାହାନ୍ତି କେମିତି ଚକ୍ଷୁ ସୃଷ୍ଟି ହେବ ଜାଣିନାହାନ୍ତି କେମିତି କର୍ଣ୍ଣ ସୃଷ୍ଟି ହେବ ଜାଣିନାହାନ୍ତି କେମିତି କିଡ଼ନୀ ସୃଷ୍ଟି ହେବ ଜାଣିନାହାନ୍ତି ଭବିଷ୍ୟତରେ ହୁଏ ତ ଜାଣିପାରନ୍ତି କିନ୍ତୁ ବ୍ରହ୍ମା ସେଇ ଚାରୋଟି ଶ୍ଳୋକରେ ସବୁ ଜ୍ଞାନ ପ୍ରାପ୍ତ ହୋଇଗଲେ ସବୁ ଜ୍ଞାନ ସେ ପ୍ରାପ୍ତ ହୋଇଗଲେ ଭୌତିକ ଜଗତ ସୃଷ୍ଟି କଲେ ଅଦ୍ଭୁତ ସୃଷ୍ଟି ବ୍ରହ୍ମାଙ୍କର କସ୍ମୈ ଜେନ ବିଭାସିତ ଏଇ ଚାରୋଟି ଶ୍ଳୋକରେ ସବୁ ଜ୍ଞାନ ଦେଇଦେଲେ ଏବଂ ମୁହଁରେ କହିଲେ ନାହିଁ ବଂଶୀ ମାଧ୍ୟମରେ କହିଦେଲେ ବଂଶୀ ପ୍ରିୟ ଶିଖି ଭଗବାନଙ୍କର ବଂଶୀ ମାଧ୍ୟମରେ ତାଙ୍କ ହୃଦୟରେ ସେ ଜ୍ଞାନକୁ ପ୍ରଦାନ କରିଛନ୍ତି ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ କଥା କୁହାଯାଇଛି ତିନି ବ୍ରହ୍ମ ହୃଦା ଯା ଆଦି କବୟେ ଆଦିକବି ହୋଇଗଲେ ସିଏ ଜ୍ଞାନ ପ୍ରଦୀପ ପୁରା ఈ జ్ఞానంకు ప్రధాన కలే జ్ఞాన ప్రదీప దిస్ ఇస్ టార్చ్ లైట్ ଆମେ ଯେମିତି ଅନ୍ଧାରରେ ଆମେ କିଛି ଦେଖିପାରୁନେ ଟର୍ଚ୍ଚ ଲାଇଟ୍ ଲଗାଇଲେ ଦେଖିପାରୁଛେ ବା ଆଲୁଅ ଲଗାଇଲେ ଦେଖିପାରୁଛେ ସେହିଭଳି ଭାବରେ ଯେଉଁ ପରମାତ୍ମା ତତ୍ତ୍ୱକୁ ପରମାତ୍ମା ବସ୍ତୁକୁ ଏଇ ଭାଗବତ ରୂପକ ଟର୍ଚ୍ଚ ଲାଇଟ୍ରେ ଆମେ ଦେଖିବା ଜ୍ଞାନ ପ୍ରଦୀପ ପୁରା ଭାଗବତ ଯେତେବେଳେ ବ୍ରହ୍ମା ସୃଷ୍ଟି ହେଲେ ସେହି ସମୟରେ ଭଗବାନ ଏଇ ଜ୍ଞାନ ଦେଇଥିଲେ ତଦ୍ରୂପେଣ ତ ନାରଦାୟ ବ୍ରହ୍ମା ସେହି ଜ୍ଞାନକୁ ତାଙ୍କର ପୁତ୍ର ନାରଦଙ୍କୁ ପ୍ରଦାନ କରିଥିଲେ ମୁନୟେ କୃଷ୍ଣାୟ ତଦ୍ରୂପିଣା ଏବଂ ନାରଦ ମୁନି ତାଙ୍କର ଶିଷ୍ୟ ବ୍ୟାସଦେବଙ୍କୁ ସେଇଟା ପ୍ରଦାନ କରିଥିଲେ ଏଇ ଭାଗବତଙ୍କୁ ଯୋଗୀନ୍ଦ୍ରାୟ ତଦାତ୍ମନାଥ ଭାଗବତ ରାତାୟ କରୁଣା କାରୁଣ୍ୟାୟ ପୁଣି ବ୍ୟାସଦେବ କାହାକୁ ଦେଲେ ତାଙ୍କର ପୁତ୍ର ସୁଖଦେବଙ୍କୁ ପ୍ରଦାନ କରିଥିଲେ ଭାଗବତମ ଏବଂ ସୁଖଦେବ ଭାଗବତ ରାତାୟ କାରୁଣ୍ୟଥ ପରୀକ୍ଷିତ ମହାରାଜଙ୍କୁ ସେ ଜ୍ଞାନ ପ୍ରଦାନ କରିଥିଲେ ତତ୍ ଶୁଦ୍ଧଂ ବିମଳଂ ବିଶୋକମ୍ ଅମୃତଂ ସତ୍ୟଂ ପରଂ ଧୀମୈ ସେହି ଜ୍ଞାନକୁ ଶୁଦ୍ଧ ତା'ର କୌଣସି ଅଶୁଦ୍ଧତା ନାହିଁ ଶୁଦ୍ଧ ଇଏ ବିମଳ କୌଣସି ମଳ ନାହିଁ ତ୍ରିଗୁଣର ମଳ ନାହିଁ ଏଥିରେ ବିଶୋକମ୍ ଏଇଟାକୁ ଜଣେ ଯଦି ଶ୍ରବଣ କରିବ ତାହେଲେ ଶୋକରୁ ମୁକ୍ତ ହୋଇଯିବ ହେଲେ କୁହାଯାଇଛି ନା ଯଶ୍ୟାଂ ବୈଶ୍ୱମାଣାମ କୃଷ୍ଣ ପରମ ପୁରୁଷ ଭକ୍ତିରୁ ଉତ୍ପାଦିତ ଶୋକ ମୋହ ଭୟ ବାହା ଶୋକ ମୋହ ଭୟ ଏ ଅତୀତ ବର୍ତ୍ତମାନ ଭବିଷ୍ୟତର ଭୟକୁ ଦୂର କରିଦେବ ଇଏ ହେଉଛି ଭାଗବତମର କ'ଣ ଇଏ ହେଉଛି ଆନୁଷଙ୍ଗିକ ଫଳ ମୁଖ୍ୟ ଫଳ ହେଉଛି କୃଷ୍ଣ ପ୍ରେମ ବିଶୋକ ଅମୃତମ ସତ୍ୟଂ ପରମ ଧୀମୟୀ ସେହି ସତ୍ୟଂ ପରମ ପରମ ସତ୍ୟଙ୍କୁ ମୁଁ ଧ୍ୟାନ କରୁଛି ସତ୍ୟବ୍ରତ ସତ୍ୟ ପରମ ତ୍ରିସତ୍ୟଂ ସତ୍ୟସ୍ୟ ଯୋନି ନିହିତଂ ସ ସତ୍ୟ ସତ୍ୟସ୍ୟ ସତ୍ୟ ମୃତ ସତ୍ୟ ନିତ୍ୟଂ ସତ୍ୟାତ୍ମକ ଶରଣଂ ପ୍ରପନ୍ନା ଦଶମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ବ୍ରହ୍ମା ଆଦି ଦେବତାମାନେ ଗର୍ଭସ୍ତୁତିରେ ଏକଥା କହିଛନ୍ତି ଇଏ ହେଉଛି ସତ୍ୟଂ ପରମ ପରମ ସତ୍ୟସ୍ୟ ଭଗବତ ଗୀତାରେ ଭଗବାନ କହିଲେ ମତ ପରତର ନାନ୍ୟ କିଞ୍ଚିତ ଅଛି ଧନଞ୍ଜୟ ମୋ ଠାରୁ ଆଉ କିଛି ଉନ୍ନତର ସତ୍ୟ ନାହିଁ ତେଣୁ ସେହି ସତ୍ୟଂ ପରଂ ଧୀମହି ଇଏ ହେଉଛି କ'ଣ ହେଉଛି ଗାୟତ୍ରୀ ତେଣୁ ଗାୟତ୍ରୀ କଲ ଏବେ ଆମେ କରିପାରୁନାହୁଁ ଭାଗବତ କଥାରେ ଆମେ ବସେଇ ଦେଲ ଆମେ ଆଉ କରିପାରିଲୁ ନାହିଁ ତେଣୁ ଇଏ ଏଇଭଳି ଭାବରେ ଗାୟତ୍ରୀ ଆରମ୍ଭ ହେଇଛି ଗାୟତ୍ରୀ ଭାଷ୍ୟ ରୂପସୁ କୁହାଗଲା ଗରୁଡ ପୁରାଣରେ ଭାଗବତ ମହାତ୍ମା କୁହାଯାଇଛି ତେଣୁ ନମଃ ତସ୍ମୈ ଭଗବତେ ବାସୁଦେବା ସାକ୍ଷିଣୀ ଜ ଇଦଂ କୃପୟା କସ୍ମୈ ବ୍ୟାଚକ୍ଷେ ମୁମୁକ୍ଷୁ ସେଇ ଭଗବତ ବାସୁଦେବ ଭଗବାନ ସର୍ବସାକ୍ଷୀ ବାସୁଦେବଙ୍କୁ ମୋର ପ୍ରଣାମ ନିବେଦନ କରୁଛି ଯେ କୃପାପୂର୍ବକ ଏହି ତତ୍ତ୍ୱବିଜ୍ଞାନ ମୁମୁକ୍ଷୁ ବ୍ରହ୍ମାଙ୍କ ନିକଟରେ ବ୍ୟାଖ୍ୟା କରିଥିଲେ ବ୍ରହ୍ମାଙ୍କୁ ଏହି ଜ୍ଞାନ ଦେଇଥିଲେ ଭଗବାନ ଯୋଗୀନ୍ଦ୍ରାୟ ନମଃ ତସ୍ମୈ ମୁଁ ସେଇ ଯୋଗୀନ୍ଦ୍ରାୟ କହିଲେ ସୁଖଦେବ ଗୋସ୍ୱାମୀ ମୁଁ ପ୍ରଣାମ କରୁଛି ସୁକାୟ ବ୍ରହ୍ମରୂପିଣୀ ସୁଖଦେବ ଗୋସ୍ୱାମୀ ତାଙ୍କର ଗୁରୁ ବ୍ରହ୍ମରୂପିଣୀ କହିଲେ ପରମ ସତ୍ୟଙ୍କ ମୂର୍ତ୍ତ ପ୍ରକାଶ ସିଏ ଭଗବାନଙ୍କର ସିଏ ଭକ୍ତ ହେଉଛନ୍ତି ଭଗବାନଙ୍କ ପ୍ରକାଶ ତେଣୁ ସଂସାର ସର୍ବଦ୍ରଷ୍ଟଂ ଯେଉଁ ସୁଖଦେବ ଗୋସ୍ୱାମୀ ଯିଏକି ପରୀକ୍ଷିତ ମହାରାଜ ଯେଉଁ କହିଥିଲେ ପରୀକ୍ଷିତ ମହାରାଜ ଯେଉଁ ଅଭିଶପ୍ତ ହୋଇଥିଲେ ସର୍ପ ତାଙ୍କୁ ଦର୍ଶନ କରିବ ସେହିଭଳି ଭାବରେ ସମସ୍ତେ ସଂସାର ସର୍ବଦ୍ରଷ୍ଟ ହୋଇକି ରହିଛନ୍ତି ପ୍ରସ୍ତ ହୋଇକି ରହିଛନ୍ତି ବିଷ୍ଣୁରାହତ ମୁଚତ ବିଷ୍ଣୁରାହତ କହିଲେ ଇଏ ହେଉଛନ୍ତି ବ୍ରହ୍ମରାହତ ସୁଖଦେବ ଗୋସ୍ୱାମୀ କୁହାଯାଏ ବ୍ରହ୍ମରାହତ ବ୍ରହ୍ମଚିନ୍ତନ କରୁଥିଲେ ପରୀକ୍ଷିତ ମହାରାଜ ହେଉଛନ୍ତି ବିଷ୍ଣୁରାହତ ମାତୃଗର୍ଭରେ ଥିଲାବେଳେ ଉତ୍ତରାଙ୍ଗ ଗର୍ଭରେ ଥିଲାବେଳେ ଭଗବାନ ତାଙ୍କୁ ରକ୍ଷା କରିଥିଲେ ଯେଉଁ ରହିଛନ୍ତି ଅଶ୍ୱତ୍ଥମା ବ୍ରହ୍ମାସ୍ତ୍ର ଛାଡ଼ିଥିଲେ ତାଙ୍କୁ ହତ୍ୟା କରିବା ପାଇଁ ଭଗବାନ ତାଙ୍କୁ ରକ୍ଷା କରିଥିଲେ ସେଥିପାଇଁ ତାଙ୍କ ନାଁ ହେଉଛି ବିଷ୍ଣୁରାହତ ତେଣୁ ଭବେ ଭବେ ଯଥାଭକ୍ତି ପାଦୟ ତବ ଜାୟତେ ତଥା କୃଷ ଦେବସ ନାଥ ସ୍ୱର୍ଣ୍ଣ ଯଥା ପ୍ରଭୁ ଭଗବାନ ପ୍ରାର୍ଥନା କରାଯାଉଛି ପ୍ରଭୁ ଆମର ମୁକ୍ତି ଆମର ଦରକାର ନାହିଁ ପ୍ରତି ଜନ୍ମରେ ଆମେ ଏଇ ଭୌତିକ ଜଗତ ଜନ୍ମ ହେଉ କିଛି ଅସୁବିଧା ନାହିଁ କିନ୍ତୁ ଆପଣଙ୍କ ପାଦ ପଦ୍ମରେ ଯେମିତି ଆମର ଭକ୍ତି ରହୁ ପ୍ରଭୁ ଏତିକି ପ୍ରାର୍ଥନା ତଥା କୃଷ ଦେବେଷ ନାଥ ସ୍ୱର୍ଣ୍ଣ ଯଥା ପ୍ରଭୁ ପ୍ରଭୁ ଏତିକି କରୁଣା କରନ୍ତୁ ଆମେ ଯେଉଁ ଜନ୍ମ ନେଉଛୁ ନେଉ ବିଭିନ୍ନ କର୍ମଫଳ ଅନୁସାରେ ଆମ କର୍ମଫଳ ମାନେ କର୍ମଫଳଟା ମୁକ୍ତ ହୋଇଯିବା କଥା ଜଣେ ଭକ୍ତି କଲା ମାନେ କର୍ମଫଳ ଚାଲି ନଷ୍ଟ ହୋଇଯିବ କିନ୍ତୁ ତଥାପି ପ୍ରଭୁ ଆମେ ତ ଭକ୍ତି କରିପାରୁନାହୁଁ ଯେତିକି ଆମେ ସେବା କରିଛୁ ଆମର କର୍ମଫଳ ନଷ୍ଟ ନହେଲେ ମଧ୍ୟ ଆମେ ଯେଉଁ କର୍ମ ଅନୁସାରେ ନିଜ କର୍ମ ଯେଉଁ ଶ୍ଳୋକ ହୋଇଛନ୍ତି ପ୍ରଭୁ ତୋ ପାଦ ଯୋଗେ ମୋର ନିବେଦନ ନିଜ କର୍ମ ଗୁଣ ଦୋଷେ ଯେ ଯେ ଜନ୍ମ ପା ଜନ୍ମି ଜନ୍ମି ଯେ ନ ଦବା
नाम गुणगाय इति प्रार्थना प्रभु। तेणु अंतिम श्लोक कौश नाम संकीर्तनम जस्य सर्व पाप प्रणाशनम प्रणाम दुख समनस्तांग नमामि हरिं परम खालि प्रणाम करुछन्ति अंतिम रे कितने श्लोक प्रणाम करलनि ये अंतिम प्रणाम नाम संकीर्तन नाम संकीर्तन रे नाम संकीर्तन को प्रणाम कराऊ कारण नाम संकीर्तन द्वारा समस्त पाप दूर हो प्रणाम दुख प्रणाम करवा मत समस्त दुख नष्ट तंग नमामि हरिं परम से हरि परम परम पुरुष भगवान हरि को मुझे प्रणाम नवेदन करुच्ची आज दश खंड तेर अध्याय भगवत महात्मा जन्म कालिकता गत काल जन्म पालन करागले तेणु आज आम से उपलक्षे भागवत महात्मा वर्णना कले तेणु आम कथा गोटे विश्राम दवा पूर्व पचार अंतिम प्रश्न अंतिम सन्देह अंतिम कमेंट किसी रही ना आम कथा विश्राम दवा जय श्रीमद्भागवत की जय श्री गोपाल महाराज की जय श्री गुरुदेव की सम्यक गौर भक्तवृंद की दाई गौर ब्रह्मानंदी।